ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲ ଭୁବନେଶ୍ୱର ଲୋକସେବା ଭବନଠାରେ ଭିନ୍ ଭିନ୍ ବିଭାଗର ଖର୍ଚ୍ଚା ସମୀକ୍ଷା କରିଛନ୍ତି। 2023-24 ଆର୍ଥିକ ବଛରଥି ମୋଟ ବଜେଟ୍ର 81% ଖର୍ଚ୍ଚା ହୋଇଥିବା ବେଲ୍କେ 2024-25 ଆର୍ଥିକ ବଛରର ଶେଷ ବେଲତକ ବଜେଟ୍ର କମ୍ସେ କମ୍ 85% ଖର୍ଚ୍ଚା କରିବାକେ ମୁଖ୍ୟମନ୍ତ୍ରୀ ବିଭାଗମାନଙ୍କୁ ପରାମର୍ଶ ଦେଇଛନ୍ତି। ବିଭାଗମାନଙ୍କର ଖର୍ଚ୍ଚା ପ୍ରସ୍ତାବକେ ମନ୍ତ୍ରୀମାନେ ତୁର୍ତ୍ତି ଅନୁମୋଦନ କରୁନ୍ ଆର୍ ଜନକଲ୍ୟାଣକାରୀ କାମମାନଙ୍କୁ ତୁର୍ତ୍ତି କରୁନ୍ ବୋଲିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏ ଅବସରରେ ପରାମର୍ଶ ଦେଇଛନ୍ତି। ପୁରୀନୁ 9 ନମ୍ବର ଜାତୀୟ ସ୍ୱାସ୍ଥ୍ୟ ମିଶନ ଶିଖର ସମ୍ମିଳନୀ ଆଜିଠାନୁ ମୂଳ ହେଉଛି। କାର୍ଯ୍ୟକ୍ରମଟି ଯୋଗ ଦେବାକେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଗଲାକାଲ ଓଡ଼ିଶା ପହଞ୍ଚିଛନ୍ତି। ଏ ଅବସରରେ ଶ୍ରୀ ନଡ୍ଡା ସ୍ୱାସ୍ଥ୍ୟ ମିଶନର 16 ନମ୍ବର ସାଧାରଣ ସମୀକ୍ଷା ରିପୋର୍ଟକେ ଲୋକାର୍ପଣ କରିବେ। ତାର ଉତ୍ତରୁ ଶ୍ରୀମନ୍ଦିର ଯାଇକରି ମହାପ୍ରଭୁଙ୍କୁ ଦର୍ଶନ କରିବେ ଆର୍ ବେଲବୁଡ଼େ ଶ୍ରୀ ନଡ୍ଡା ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଆ ସିନେମା ଜଗତର କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କର ନୂଆଦିଲ୍ଲୀର ଗୋଟିଏ ଡାକ୍ତରଖାନାନୁ ଚିକିତ୍ସାଧୀନ ଅବସ୍ଥାଟି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକେ ତାଙ୍କୁ 71 ବର୍ଷ ବୟସ ହୋଇଥିଲା। ମୃତଦେହ ଓଡ଼ିଶାକେ ପହଞ୍ଚିଲା ଉତ୍ତରୁ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବା। 1954 ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ହୋଇଥିବାର ଉତ୍ତମ ମହାନ୍ତି 1977 ଅଭିମାନ ଫିଲ୍ମ ଜରିଏ ଓଡ଼ିଆ ସିନେମା ଦୁନିଆଥି ପାଦ ଥାପିଥିଲେ। 200ରୁ ଅଧିକା ଓଡ଼ିଆ ଫିଲ୍ମ, 30ଟା ବଙ୍ଗଲା ଆର୍ ଗୋଟେ ହିନ୍ଦୀ ସିନେମା ସହିତ 3 ଭାଷାତି ଏକାଧିକ ଧାରାବାହିକ ଭିଲ୍ ତାଙ୍କୁ ଦେଖବାର୍କେ ମିଳିଥିଲା। ଫୁଲଚନ୍ଦନ, ଝିଅଟି ସୀତାପରି, ଦଣ୍ଡା ବାଳୁଙ୍ଗା, ସୁନା ଚଢ଼େଇ, ତୁଣ୍ଡ ବାଇଦ ବାଗିର ଫିଲ୍ମଟି ତାଙ୍କର ଅଭିନୟକେ ଆଜଭିଲ୍ ଲୋକେ ଖୁବ୍ ପସନ୍ଦ କରସନ୍। ଉତ୍ତମ ମହାନ୍ତିଙ୍କର ମୃତ୍ୟୁ ଖବର ପାଇବାର ଉତ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗଭୀର ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ର ଖାଦ୍ୟ ସାଧାରଣ ବଣ୍ଟନ ବିଭାଗର ସଚିବ ସଞ୍ଜୀବ ଚୋପ୍ରା ଦୁଇଦିନିଆ ଓଡ଼ିଶା ଗସ୍ତଟି ଆସିକରି ରାଜ୍ୟର ସ୍ୱାର୍ଥ ସମ୍ବନ୍ଧିତ ଭିନ୍ ଭିନ୍ ବିଷୟଟି ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକନୁ ଶ୍ରୀ ଚୋପ୍ରା ରାଜ୍ୟର ଧାନଘିନା ପ୍ରକ୍ରିୟାର ସାଧାରଣ ବଣ୍ଟନ ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି। ତାର ଉତ୍ତରୁ ଶ୍ରୀ ଚୋପ୍ରା ଭୁବନେଶ୍ୱରଠାରେ ଧାନ ଗୋଦାମ ବୁଲି ଦେଖିଥିଲେ। ଭୁବନେଶ୍ୱର ଜଙ୍ଗଲ ପରିବେଶ ଆର୍ ଜଳବାୟୁ ପରିବର୍ତ୍ତନ ବିଭାଗର ଆର୍ଏସିପି ଅଦାଲତର 2 ନମ୍ବର ଦିନେ ଗଲାକାଲି 256 ଆବେଦନ ଗ୍ରହଣ କରାଯାଇଥିଲା। ଏଥି ସମ୍ବଲପୁର, ରାଉରକେଲା, କୋରାପୁଟ ଆର୍ କଟକ ଆର୍ ନନ୍ଦନକାନନର ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ଅଧିକାରୀମାନେ ଯୋଗ ଦେଇକରି ଆବେଦନମାନଙ୍କର ଶୁଣାଣି କରିଥିଲେ। ଆର୍ଏସିପି ଅଦାଲତ ଅଧ୍ୟକ୍ଷ ଆର୍ ଅତିରିକ୍ତ ସଚିବ ଦେବେନ କୁମାର ପ୍ରଧାନ, ସ୍ୱତନ୍ତ୍ର ସଚିବ ଧରମ ହାଂସଦା ଆର୍ କମିଟିର ସଦସ୍ୟମାନେ ଅଦାଲତରେ ଉପସ୍ଥିତ ରହିକରି ଆବେଦନମାନଙ୍କର ଯାଞ୍ଚ କରିବାର ସହିତ ମାସେ ଭିତରେ ସବୁଥିର ଫଇସଲା କରିବାରକେ ନିର୍ଦ୍ଦେଶ ଦେଇଥିଲେ। ଆଜି ଜାତୀୟ ବିଜ୍ଞାନ ଦିବସ। ଭାରତୀୟ ପଦାର୍ଥ ବିଜ୍ଞାନୀ ସାର୍ ସିଭି ରମଣ ଆବିଷ୍କାର କରିଥିବା ରମଣ ରଶ୍ମି ବା ରମଣ ଇଫେକ୍ଟକେ ଶ୍ରୋତା କରିକରି ଆଜିର ଦିନକେ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଏସି। ସାର୍ ସିଭି ରମଣ 1928 ରମଣ ଇଫେକ୍ଟ ଆବିଷ୍କାର କରିଥିଲେ। ତାଙ୍କର ଏହି ଆବିଷ୍କାର ଲାଗି 1930 ତାଙ୍କୁ ନୋବେଲ ପୁରସ୍କାର ଦିଆଯାଇଥିଲା। ଜାତୀୟ ବିଜ୍ଞାନ ଆର୍ ପ୍ରଯୁକ୍ତି ବିଦ୍ୟା ଆର୍ ଯୋଗାଯୋଗ ପରିଷଦ ତରଫ 1986 ଏ ଦିନକେ ପାଳନ କରାଯାଉଛି। ଏ ବଛର ବିଜ୍ଞାନ ଦିବସର ବାର୍ତ୍ତା ରହିଛି, ବିକଶିତ ଭାରତ ଲାଗି ବିଜ୍ଞାନ ଆର୍ ସୃଜନ ଦିଗେ ବିଶ୍ୱ ନେତୃତ୍ୱ ନେବାର୍କେ ଭାରତୀୟ ଯୁଆନମାନଙ୍କୁ ସଶକ୍ତ କରବାର୍। ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଗଲାକାଲି ସୋନପୁରଠାରେ ସୁବର୍ଣ୍ଣପୁର ଶିକ୍ଷା ଆର୍ ଶିକ୍ଷଣ ପ୍ରତିଷ୍ଠାନର ଛାତ୍ରୀନିବାସ ଉଦ୍ଘାଟନ କରିଛନ୍। 30ଟା ସଜା ଥିବାର ଛାତ୍ରୀନିବାସ ଜରିଏ ଅଞ୍ଚଳର ଛାତ୍ରୀ ଉପକୃତ ହୋଇପାରିବେ ବୋଲି ଉଦ୍ଘାଟନୀ କାର୍ଯ୍ୟକ୍ରମଟି ଶ୍ରୀମତୀ ସିଂହଦେଓ କହିଛନ୍। ମହିମା ଧର୍ମର ପ୍ରଚାରକ ସନ୍ଥକବି ଭୀମ ଭୋଇଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ କାର୍ଯ୍ୟକ୍ରମ ଓଡ଼ିଶା ସାହିତ୍ୟ ଏକାଡେମୀ ଆର୍ ମହାନଦୀ ସାହିତ୍ୟ ସଂସଦ ତରଫ ସୋନପୁରଠାରେ ହୋଇଯାଇଛି। ଓଡ଼ିଆ ସାହିତ୍ୟ ଆର୍ ଭାଷାକେ ସମୃଦ୍ଧ କରିଥିବାର ମାନବବାଦୀ କବି ଭୀମ ଭୋଇଙ୍କର ସୃଜନ ସବୁଦିନ ସମାଜକେ ତହକାବା ବୋଲି ଏ ଅବସରରେ ଅତିଥିମାନେ କହିଛନ୍ତି। ସମ୍ବଲପୁର ଭିଏସ୍ଏସ୍ ଷ୍ଟାଡିୟମ୍ରୁ 13 ନମ୍ବର ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି 5 ନମ୍ବର ଦିନେ ପହିଲା ସେମିଫାଇନାଲ୍ ମ୍ୟାଚ୍ ସମଲେଶ୍ୱରୀ ସ୍ପୋର୍ଟିଂ ସମ୍ବଲପୁର ଆର୍ ଶ୍ରୀନିଧି ଡେକନ୍ସ ହାଇଦ୍ରାବାଦ ଭିତରେ ହେବା। ଗଲାକାଲି ହୋଇଥିବା ମ୍ୟାଚ୍ଟି ଜର୍ଜ ଟେଲିଗ୍ରାଫ କୋଲକାତା ଦଳ 4-2 ସେଣ୍ଟ ଜର୍ଜ ସ୍ପୋର୍ଟସ୍ କ୍ଲବ କେରଳକେ ହରାଇଛି। ପାଣିପାଗ ରାଜ୍ୟ ଆଇବା 24 ଘଣ୍ଟା ଭିତରେ ତାପମାତ୍ରାଟି ବିଶେଷ କିଛି ପରିବର୍ତ୍ତନ ନାହିଁ ନ। ଏତା ଋତୁରୁ ସବୁନୁ କମ୍ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଏଥିରେ ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।